ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ନିର୍ବାଚନକେ ସ୍ୱଚ୍ଛ ମୁକ୍ତ ଅବାଧ ନିରପେକ୍ଷ କରବାରକେ 22,685 ପୁଲିଂ ବୁଥ୍ନୁ କରାଯାଇଛି ୱେବ୍କାଷ୍ଟିଂ ବ୍ୟବସ୍ଥା। ସୁପ୍ରିମକୋର୍ଟ ରେଜିଷ୍ଟ୍ରିନୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ଡିଜିଟାଇଜ୍ ଫର୍ମାଟ୍ ତଥ୍ୟକେ ତାଙ୍କର ୱେବ୍ସାଇଟ୍ଥି ଅପ୍ଲୋଡ୍ କରିଛନ୍ ନିର୍ବାଚନ ଆୟୋଗ। ଓଡ଼ିଶା ହାଇକୋର୍ଟ ନ ହେଲା ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ରାଜ୍ୟ 14 ଜିଲ୍ଲାକେ କାଳବୈଶାଖୀ ଲାଗି ସତର୍କ କରାଇଛେ ପାଣିପାଗ ବିଭାଗ। ଓଡ଼ିଶାନୁ ନିର୍ବାଚନକେ ସ୍ୱଚ୍ଛ ମୁକ୍ତ ଅବାଧ ନିରପେକ୍ଷ କରବାରକେ 22,685 ମତଦାନ କେନ୍ଦ୍ର ପୁଲିଂ ବୁଥ୍ନ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ସେ କହିଛନ୍ ଯେ ଗଲା 2019 ସାଧାରଣ ନିର୍ବାଚନଥି ରାଜ୍ୟର ମାତର୍କ 10% ବୁଥ୍ନ ୱେବ୍କାଷ୍ଟିଂ କରାଯାଇଥିଲା, ହେଲେ ଏଥର 60% ବୁଥ୍ଟି ୱେବ୍କାଷ୍ଟିଂ ବ୍ୟବସ୍ଥା ହୋଇଛି। ୱେବ୍କାଷ୍ଟିଂ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ସିଧାସଳଖ ନଜର ରହେବା। ଯଦି ନିର୍ବାଚନ କାନ୍ଥି ଲାଗିଥିବାର ଅଧିକାରୀ କେହେନି ପ୍ରକାରର ପକ୍ଷପାତିତା କରବେ ତାଙ୍କର ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଆର୍ ଚାକିରିନୁ ବହିଷ୍କାର କରାଯିବା। ସେ ଆହୁରି ସୂଚନା ଦେଇଛନ୍ ଯେ ଏଥର ରାଜ୍ୟ ପହିଲା ଥର ସାଧାରଣ ନିର୍ବାଚନ ଦାୟିତ୍ୱ ଦେଇଥିବାର ଅଧିକାରୀ ଜରୁରୀକାଳୀନ ସେବାଥି ଲାଗିଥିବାର ଅଧିକାରୀ ଆର୍ କର୍ମଚାରୀ ସେମାନେ କାମ କରୁଥିବା ଜାଗାନୁ ରିଟର୍ଣ୍ଣିଂ ଅଫିସରଙ୍କ ତରଫୁ ସ୍ଥାପନା ହୋଇଥିବାର ସୁବିଧା କେନ୍ଦ୍ରନୁ ଡାକ ବେଲଟ ଜରିଆତି ଭୋଟ୍ ଦେଇପାରବେ। ସୁପ୍ରିମକୋର୍ଟ ରେଜିଷ୍ଟ୍ରିନୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ଡିଜିଟାଇଜ୍ ଫର୍ମାଟ୍ ତଥ୍ୟକେ ଭାରତର ନିର୍ବାଚନ ଆୟୋଗ ଆଜି ତାଙ୍କର ୱେବ୍ସାଇଟ୍ଥି ଅପ୍ଲୋଡ୍ କରିଛନ୍। ଲୋକେ www.eci.gov.in/candidate-political-party ଯାଇକରି ଏହି ତଥ୍ୟ ଦେଖିପାରବେ। ନିର୍ବାଚନ ଆୟୋଗଙ୍କ ତରଫୁ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜନୈତିକ ଦଳମାନେ ଇଲେକ୍ଟୋରାଲ ବଣ୍ଡ ବାବଦେ ତଥ୍ୟ ଦେଇଥିଲେ। ଏହି ତଥ୍ୟକେ ନାଇଁ ଖୋଲାଯାଇକରି ସୁପ୍ରିମକୋର୍ଟଙ୍କ ପାଖେ ଦାଖଲ କରାଯାଇଥିଲା। ଗଲା 15 ତାରିଖଠି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁପ୍ରିମକୋର୍ଟର ରେଜିଷ୍ଟ୍ରି ଗୋଟିଏ ପେନ୍ଡ୍ରାଇଭ୍ଥି ଏହି ତଥ୍ୟର ଡିଜିଟାଇଜ୍ଡ ରେକର୍ଡ ଆଉ ଦସ୍ତାବିଜ୍କେ ସିଲ୍ କଭର କରିକରି ନିର୍ବାଚନ ଆୟୋଗଙ୍କୁ ଫେରାଇ ଦେଇଛନ୍। ନିର୍ବାଚନ ଆୟୋଗ ପାରା ଧନୁଦ୍ଧାରୀ ଆର୍ ଅର୍ଜୁନ ପୁରସ୍କାର ପ୍ରାପ୍ତ ଶୀତଲ ଦେବୀଙ୍କୁ ଜାତୀୟ ଭିନ୍ନକ୍ଷମ ଆଇକନ୍ ଭାବେ ଘୋଷଣା କରିଛନ୍। ଦିଲ୍ଲୀନୁ ହୋଇଥିବାର ଗୋଟିଏ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ଥି ତାଙ୍କ ନାଁ ଘୋଷଣା କରାଯାଇଛି। ଆୟବା ଲୋକସଭା ଆର୍ ବିଧାନସଭା ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ ପ୍ରକ୍ରିୟା ପୂରା ହେବାର ତକ୍ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଅଭିଯୋଗ ଶୁଣାଣି ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ନିର୍ବାଚନ ଆୟୋଗଙ୍କର ନିର୍ବାଚନ ସୂଚୀ ଅନୁସାରେ ସମ୍ବଲପୁର ଲୋକସଭା ଆସନ ଆର୍ ତାର ଅଧୀନରେ ଥିବା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଆଉ ସମ୍ବଲପୁର ରେଢ଼ାଖୋଲ ବିଧାନସଭା ଆସନ, ଦେବଗଡ଼ ଜିଲ୍ଲାର ଦେବଗଡ଼ ବିଧାନସଭା ଆସନ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆର୍ ଆଠମଲ୍ଲିକ ବିଧାନସଭା ଆସନ ଲାଗି ଆଇବା ମେ 25 ତାରିଖ ଦିନ ଭୋଟ୍ ହେବା। ସୂଚନା ଅନୁସାରେ ସମ୍ବଲପୁର ଲୋକସଭା ଆସନ ଆର୍ ତାର ଅଧୀନରେ ଥିବା ବିଧାନସଭା ଆସନମାନଙ୍କ ନିର୍ବାଚନ ଲାଗି ଆଇବା ଏପ୍ରିଲ 29 ତାରିଖ ଦିନ ଅଧିସୂଚନା ଜାରି ହେବାର ସଙ୍ଗେ ସଙ୍ଗେ ପ୍ରାର୍ଥୀମାନଙ୍କର ମନୋନୟନ ପତ୍ର ଦାଖଲ ମୂଲ ହେବା। ମେ 6 ତାରିଖ ତକ୍ ପ୍ରାର୍ଥୀପତ୍ର ଦାଖଲ ହୋଇପାରବା। 7 ତାରିଖ ପ୍ରାର୍ଥୀପତ୍ରର ଯାଞ୍ଚ କରାଯିବା। ମେ 9 ତାରିଖ ଭିତରେ କାଏମ ଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନିଆଯାଇପାରବା। ସମ୍ବଲପୁର ଜିଲ୍ଲାନୁ ନିର୍ବାଚନ ପରିଚାଳନା ପ୍ରସ୍ତୁତି ବାବଦେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି କହିଛନ୍ତି ଯେ ଜିଲ୍ଲାନୁ ମୋଟ 8,13,420 ଜଣ ମତଦାତା ପଞ୍ଜିକୃତ ହୋଇଛନ୍। ସେମାନଙ୍କର ଭିତରୁ 4,09,458 ଜଣ ମହିଳା ଆର୍ 79 ଜଣ ତୃତୀୟ ଲିଙ୍ଗ ମତଦାତା ଅଛନ୍। ଜିଲ୍ଲାନୁ 18-19 ବଛର ବୟସର 18,058 ଜଣ ଆର୍ 80 ବଛରନୁ ଅଧିକା ବୟସର 14,754 ଜଣ ମତଦାତା ଅଛନ୍। ସେ ଆହୁରି ସୂଚନା ଦେଇଛନ୍ତି ଯେ ଭୋଟ୍ ଲାଗି ଜିଲ୍ଲାନୁ 948 ମତଦାନ କେନ୍ଦ୍ର କରାଯିବା। ସେତୁ ମହିଳାମାନଙ୍କର ପରିଚାଳିତ 122, ଯୁବକମାନଙ୍କର ପରିଚାଳିତ 25 ଆର୍ ଭିନ୍ନକ୍ଷମମାନଙ୍କର ପରିଚାଳିତ 4 ମତଦାନ କେନ୍ଦ୍ର ସହିତ 198 ଆଦର୍ଶ ମତଦାନ କେନ୍ଦ୍ର କରାଯିବା। ଜିଲ୍ଲାନୁ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଲାଗୁ କରାଯିବାରକେ ଜିଲ୍ଲାସ୍ତରୀୟ ମଡେଲ କୋଡ୍ ମନିଟରିଂ କମିଟି ତୁର୍ତ୍ତି କାମ ମୂଲ କରିଛେ ବୋଲି ଜିଲ୍ଲାପାଳ କହିଛନ୍ତି। ସମ୍ବଲପୁର ଜିଲ୍ଲାନୁ ନିର୍ବାଚନ ପରିଚାଳନା ଲାଗି 6,804 ଜଣ ଅଧିକାରୀ ଆର୍ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀଥି ଏସ୍ପି ମୁକେଶ ଭାମୁଭିଲ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ହାଇକୋର୍ଟନୁ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ହେଥି 133ଟା ବୀମା ମାମଲା ସହିତ ଭିନ୍ ଭିନ୍ ବ୍ୟାଙ୍କ ଆର୍ ଫୌଜଦାରୀ ମାମଲାର ଫଇସଲା କରାଯାଇଥିଲା। ମୋଟ 9,15,94,200 ଟଙ୍କା ଭର୍ଣ୍ଣା ବାବଦେ ଆଦେଶ ହୋଇଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ, ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ୍ ଅରିନ୍ଦମ ସିହ୍ନା, ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ, ଜଷ୍ଟିସ୍ ଏସ୍ ରଥ, ଜଷ୍ଟିସ୍ ଏମ୍ଏସ୍ ସାହୁ, ଜଷ୍ଟିସ୍ ଭି ନରସିଂହ, ଜଷ୍ଟିସ୍ ବିପି ଶତପଥୀ, ଜଷ୍ଟିସ୍ ଏମ୍ଏସ୍ ରମଣ, ଜଷ୍ଟିସ୍ ଜି ଶତପଥୀ ଆର୍ ଜଷ୍ଟିସ୍ ଏସ୍ଏସ୍ ମିଶ୍ରଙ୍କ ଦେଖରେଖଥି ଲୋକ ଅଦାଲତ ପରିଚାଳିତ ହୋଇଥିଲା। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଏନ୍ଏସ୍ସି ଇଲାକାନୁ ସରକାରୀ ଅଫିସ୍ ଆର୍ ସର୍ବସାଧାରଣ ଜାଗାନୁ ରାଜନୈତିକ ହୋର୍ଡିଂ ହଟାଯାଇଛି। ସରକାରୀ ଯୋଜନାର ଫଲକମାନଙ୍କୁ କଲା ପଲିଥିନ୍ତି ଘୋଡ଼ାଇ ଦିଆଯାଇଛି। ଆଦର୍ଶ ଆଚରଣ ବିଧିକେ ନଜରଥି ରଖିକରି ଜିଲ୍ଲା ସଦର ମହକୁମାର ବୌଦ୍ଧ ସହର ସହିତ ବୌଦ୍ଧ ଜିଲ୍ଲା ସବୁ ସରକାରୀ ଅଫିସ୍ ଆର୍ ସର୍ବସାଧାରଣ ଜାଗାନୁ ସରକାରୀ ଯୋଜନା ବାବଦେ ଲାଗିଥିବାର ହୋର୍ଡିଂ ପୋଷ୍ଟର ବ୍ୟାନର ହଟାବାରକେ ପ୍ରଶାସନ ତରଫୁ ପଦକ୍ଷେପ ନିଆଯାଇଛି। ଆଜି ଜିଲ୍ଲାପାଳ ଜେ ସୋନାଲ ଗୋଟେ ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇଛନ୍ତି। ନିର୍ବାଚନୀ ଖର୍ଚ୍ଚା, ଆଇନ ଶୃଙ୍ଖଳାର ବେଆଇନ କାରବାର ଉପରେ ନଜର ରଖବାର ସ୍କ୍ୱାଡ୍ ଗଠନ କରାଯାଇଛି। ହେତାର ସଙ୍ଗେ ଲୁକେ ଯେନ୍ତା ହେବାବଦେ କେନ୍ସି ଅଭିଯୋଗ କରିପାରିବେ ହେଥିଲାଗି 1950 ହେଲ୍ପଲାଇନ୍ ନମ୍ଘରର ବ୍ୟବସ୍ଥା ହୋଇଛି ବୋଲିକରି ଜିଲ୍ଲାପାଳ କହିଛନ୍। ସାମ୍ବାଦିକ ସମ୍ମିଳନୀଥି ଏସ୍ପି ରାଜପ୍ରସାଦ ଭିଲ୍ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାନୁ ନିର୍ବାଚନକେ ସ୍ୱଚ୍ଛ, ଅବାଧ ଆର୍ ନିରପେକ୍ଷ କରବାର ଲାଗି ଜିଲ୍ଲାପାଳ ଆର୍ ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ସମ୍କିରିର ସହଯୋଗ କାମନା କରିଛନ୍। ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଜିଲ୍ଲାପାଳ ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି ଯେ ଜିଲ୍ଲାର ମୋଟ 5 ବିଧାନସଭା ଆସନଥି ମୋଟ 11,81,893 ଜଣ ମତଦାତା ରହିଛନ୍। ସେତୁ 5,86,353 ଜଣ ମହିଳା ମତଦାତା, ସେନ୍ତା ଜିଲ୍ଲାର 46 ଜଣ ତୃତୀୟ ଲିଙ୍ଗ ଆର୍ 11,193 ଜଣ ଦିବ୍ୟାଙ୍ଗ ମତଦାତା ଅଛନ୍। ଜିଲ୍ଲାନୁ ମୋଟ 1,397 ପୁଲିଂ ବୁଥ୍ କରାଯିବା ବୋଲି ଜିଲ୍ଲାପାଳ କହିଛନ୍। ନିର୍ବାଚନକେ ଶାନ୍ତିପୂର୍ଣ୍ଣ ଆର୍ ଶୃଙ୍ଖଳିତ କରବାର ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଏସ୍ପି ପ୍ରହଲ୍ଲାଦ ସହାୟ ମୀନା କହିଛନ୍। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ବଲାଙ୍ଗୀର ଜିଲ୍ଲା ସବୁ ଅସ୍ତ୍ରଶସ୍ତ ଲାଇସେନ୍ସଧାରୀଙ୍କୁ ନିଜର ପାଖର ଥାନାତି ଅସ୍ତ୍ରଶସ୍ତ ଜମା କରବାକେ ପ୍ରଶାସନ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଅସ୍ତ୍ରଶସ୍ତ ଜମାକେ ସୁନିଶ୍ଚିତ କରବାର ଲାଗି ସବୁ ଥାନା ଅଧିକାରୀମାନଙ୍କୁ କୁହାଯାଇଛି। ହେଲେ ବ୍ୟାଙ୍କ ଆର୍ ସରକାରୀ ସମ୍ପତ୍ତିର ଦେଖରେଖ କାମଥି ଲାଗିଥିବାର ସୁରକ୍ଷା କର୍ମୀଙ୍କୁ ଥାନାନୁ ଅସ୍ତ୍ରଶସ୍ତ ଜମା କରବାନୁ ବାଦ୍ ଦିଆଯାଇଛି। ବଲାଙ୍ଗୀରନୁ ଚକ୍ଷୁ ସମସ୍ୟା ଆର୍ ତା'ର ନିରାକରଣ ବାବଦେ ଗୋଟିଏ ସ୍ୱାସ୍ଥ୍ୟ କର୍ମଶାଳା ହୋଇଯାଇଛି। ସେଥି 300 ଅଧିକା ଆଶା, ଅଙ୍ଗନବାଡ଼ି କର୍ମୀ ଆର୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଲାଗୁ କରବାରକେ ଜିଲ୍ଲା ପ୍ରଶାସନ ତରଫୁ 5 ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଆର୍ ଫି ବ୍ଲକ୍ ମ୍ୟୁନିସିପାଲିଟି ଇଲାକାନୁ ଏମ୍ସିସିଏମ୍ ଫୋର୍ସ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାରୁ ମୋଟ 2,50,222 ଜଣ ପଞ୍ଜିକୃତ ମତଦାତା ଥିବାର ବେଳେ 125,173 ଜଣ ମହିଳା ଆର୍ 17 ଜଣ ତୃତୀୟ ଲିଙ୍ଗ ମତଦାତା ଅଛନ୍ତି। ଜିଲ୍ଲାରୁ 338 ମତଦାନ କେନ୍ଦ୍ରଟି ଭୋଟ୍ ଗ୍ରହଣ କରାଯିବା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗ ଜାରି କରିଥିବା ଅଯୋଗ୍ୟ ପ୍ରାର୍ଥୀ ତାଲିକାଟି ଓଡ଼ିଶାର 35 ଜଣଙ୍କର ନାଁ ରହିଛି। ସେମାନଙ୍କର ଭିତରୁ 3 ଜଣ ଗଲା ନିର୍ବାଚନଟି ଲୋକସଭା ଆସନ ଲାଗି ଆର୍ 32 ଜଣ ବିଧାନସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ ଖର୍ଚ୍ଚା ବିବରଣୀ ଦାଖଲ ନାହିଁ କରିଥିବାରୁ ଜନପ୍ରତିନିଧି ଆଇନ 1951 ଧାରା 10A ଅନୁସାରେ ସେମାନଙ୍କୁ 3 ଲାଗି ନିର୍ବାଚନ ଲଢ଼ବାରକେ ଅଯୋଗ୍ୟ ଘୋଷଣା କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ରାଜ୍ୟର 14 ଜିଲ୍ଲାକେ କାଳ ବୈଶାଖୀ ଲାଗି ସତର୍କ କରାଯାଇଛି। ସୂଚନା ଅନୁସାରେ ଆଇବାକାଲ ସକାଲ ତକ୍ ପଶ୍ଚିମ ଓଡ଼ିଶାର ସମ୍ଭଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ସହିତ ସମୁଦ୍ର ଖଣି ଆର୍ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କର ଗୋଟିଏ ଯୋଡ଼େ ଜାଗାନୁ ଘଡ଼ଘଡ଼ି ସାଙ୍ଗେ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେଆଡ଼େ ଆଜି ରାଜ୍ୟର ଦିନର ସବୁନୁ ଜହ ତାତି ବଲାଙ୍ଗୀର ଆର୍ ତାଲଚେରନୁ ରେକର୍ଡ କରାଯାଇଛି। ଦୁଇ ଜାଗାନୁ ସବୁନୁ ଜହ ତାତି 36 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ସେନ୍ତା ଦିନର ଜହ ତାତି ପଶ୍ଚିମ ଓଡ଼ିଶାର ସମ୍ଭଲପୁରନୁ 35.6, ଝାରସୁଗୁଡ଼ାନୁ 34.8, ସୁବର୍ଣ୍ଣପୁରନୁ 34.2, ବରଗଡ଼ନୁ 34.1, ଦେବଗଡ଼ନୁ 34, ଭବାନୀପାଟଣାନୁ 32.5 ଆର୍ ନୂଆପଡ଼ା 32.4 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ରାଜ୍ୟ ନିର୍ବାଚନକେ ସ୍ୱଚ୍ଛ, ମୁକ୍ତ, ଅବାଧ ଆର୍ ନିରପେକ୍ଷ କରବାରକେ 22,685 ପୁଲିଂ ବୁଥ୍ କରାଯାଇଛି ୱେବ୍କାଷ୍ଟିଂ ବ୍ୟବସ୍ଥା। ସୁପ୍ରିମକୋର୍ଟ ରେଜିଷ୍ଟ୍ରିନୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ଡିଜିଟାଇଜ୍ ଫର୍ମାଟ୍ ତଥ୍ୟକେ ତାଙ୍କର ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛନ୍ତି ନିର୍ବାଚନ ଆୟୋଗ। ଓଡ଼ିଶା ହାଇକୋର୍ଟ ନ ହେଲା ରାଷ୍ଟ୍ରୀୟ ଲୋକ ଅଦାଲତ ଆଉ ରାଜ୍ୟ 14ଟା ଜିଲ୍ଲାକେ କାଳବୈଶାଖୀ ଲାଗି ସତର୍କ କରିଛି ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।